आकाशवाणी। संवाद पढ़ुछंति मलय रंजन मिश्र। मुख्य संवाद, आकाशवाणी मन की बात कार्यक्रम आगामी संस्करण पर देशवासीठ मतामत लोड़े प्रधानमंत्री। नूतन प्रवासी भारतीय नागरिक ओसीआई पोर्टाल शुभारंभ कले स्वराष्ट्रमंत्री। गोआ को आज तीनदिनिया गस्तरे जिबे उपराष्ट्रपति। कृषि विश्वविद्यालय कुलपति एवं आईसीआर प्रतिष्ठान निर्देशक वार्षिक सम्मेलन को आज उद्घाटन करेंगे कृषिमंत्री। एवं आईपीएल क्रिकेटर प्लेअफ पर्यायर बाद पड़ा लक्ष्मण सुपर जायंट्स। प्रधानमंत्री नरेन्द्र मोदी आसंता 25 तारीख में आकाशवाणी मन की बात कार्यक्रम में देश एवं विदेश में भारतीयों सह भाव विनिमय करेंगे। यह मन की बात कार्यक्रम 122वां संस्करण। इच्छुक व्यक्ति टोल फ्री नंबर 1800117800 माध्यम से मतामत एवं परामर्श दे पारे। नरेन्द्र मोदी आप कि माई गव ओपन फोरम मध्यम ऑनलाइन मतामत उपस्थापन करसंता 23 तारीख पर्यंत समय सीमा धार्य हो। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂତନ ପ୍ରବାସୀ ଭାରତୀୟ ନାଗରିକ ଓସିଆଇ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ ପୂର୍ବରୁ ଥିବା ତ୍ରୁଟିଗୁଡ଼ିକୁ ଦୂର କରିବା ଏବଂ ବ୍ୟବହାରିକ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଆରମ୍ଭ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତ ଦଶନ୍ଧିରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ଓସିଆଇ କାର୍ଡଧାରୀମାନଙ୍କଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ଏହି ନୂତନ ଓସିଆଇ ପୋର୍ଟାଲକୁ ବିକଶିତ କରାଯାଇଛି। ଏହି ନୂତନ ପୋର୍ଟାଲ 5 ନିୟୁତରୁ ଅଧିକ ଓସିଆଇ କାର୍ଡଧାରୀ ଏବଂ ବ୍ୟବହାରକାରୀଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପୋର୍ଟାଲରେ ପଞ୍ଜିକୃତଙ୍କୁ ବିଶ୍ୱସ୍ତରରେ ପ୍ରବାସ ସୁବିଧା ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ପ୍ରବାସୀ ନାଗରିକଙ୍କ ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ଆଧୁନିକ ୟୁଜର ଇଣ୍ଟରଫେସ୍ ସହିତ ଏହି ପୋର୍ଟାଲକୁ ଆରମ୍ଭ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓସିଆଇ ସେବା ପୋର୍ଟାଲ 2013ରେ ବିକଶିତ ହୋଇଥିଲା। ବିଦେଶରେ କାର୍ଯ୍ୟରତ 180ରୁ ଅଧିକ ଭାରତୀୟ ମିଶନ ଏବଂ 12ଟି ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ ଏହି ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକ୍ଷମ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଓସିଆଇ ପୋର୍ଟାଲର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ପୋର୍ଟାଲ ନାଗରିକ ସହଯୋଗ ସମ୍ପନ୍ନ ଡିଜିଟାଲ ପ୍ରଶାସନକୁ ତ୍ୱରାନ୍ୱିତ କରିବ। ପ୍ରବାସୀଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜିଠାରୁ ତିନିଦିନିଆ ଗୋଆ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଆସନ୍ତାକାଲି ଉପରାଷ୍ଟ୍ରପତି ମୋର୍ମୁଗାଓଁ ବନ୍ଦର ପରିଦର୍ଶନ କରିବା ସହ ସେଠାରେ କେତେକ ନୂତନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ବନ୍ଦରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଏକ ତଟରକ୍ଷୀ ଜାହାଜରେ ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଧନକଡ଼ ଆସନ୍ତା ଗୁରୁବାର ଦିନ ଆଇସିଏଆର୍ କେନ୍ଦ୍ରୀୟ ଉପକୂଳ କୃଷି ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବେ। ସେଠାରେ ଅଧ୍ୟାପକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ରାଜଭବନରେ ଆୟୁର୍ବେଦ ଏବଂ ଶଲ୍ୟ ଚିକିତ୍ସା କ୍ଷେତ୍ରର ପ୍ରତିଷ୍ଠାତା ଚରକ ଏବଂ ସୁଶ୍ରୁତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଏକ ଦ୍ୱିପାକ୍ଷିକ ନିଷ୍ପତ୍ତି। ଏହି ନିଷ୍ପତ୍ତିରେ ଆମେରିକାର କୌଣସି ଭୂମିକା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରୀ ସଂସଦୀୟ କମିଟି ନିକଟରେ ସ୍ୱଷ୍ଟ କରିଛନ୍ତି। ଶ୍ରୀ ମିଶ୍ରୀ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ପାରମ୍ପରିକ ଅସ୍ତ୍ର ମଧ୍ୟରେ ସୀମିତ ଥିଲା। ପରମାଣୁ ଅସ୍ତ୍ର ପ୍ରୟୋଗ ଲାଗି ପାକିସ୍ତାନ ପକ୍ଷରୁ କୌଣସି ପ୍ରକାର ସଂକେତ ମିଳିନଥିଲା। ଯୁଦ୍ଧ ଉତ୍ତେଜନା ବନ୍ଦ ପାଇଁ ଦୁଇ ଦେଶର ସାମରିକ ଅଧିକାରୀଙ୍କ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ଉଭୟ ପକ୍ଷ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିଥିଲେ। ସମ୍ମତି ଆଧାରରେ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିଛି ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଏକ ଦୃଢ଼ ଜଳପଥ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଅନୁଯାୟୀ ଆସାମ ଏବଂ ଉତ୍ତର ପୂର୍ବ ଅଞ୍ଚଳରେ 1000 କୋଟି ଟଙ୍କାର ପ୍ରକଳ୍ପ ସହିତ ଜଳପଥ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। 2026 ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ 300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ସମ୍ପନ୍ନ ହୋଇସାରିଛି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ଦେଶ ଅଗ୍ରସର ହେଉଛି ଏବଂ ଏଥିରେ ଆସାମ ଓ ଉତ୍ତର ପୂର୍ବାଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏଥିସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀଠାରେ ଆଜି କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ଆଇସିଇଆର୍ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଲକ୍ଷ୍ୟ ହାସଲ ପାଇଁ ଏକତ୍ରୀକରଣ, 2047 ବିକଶିତ ଭାରତ ପାଇଁ କୃଷି ଗବେଷଣା ଶିକ୍ଷାକୁ ଅଧିକ ବ୍ୟାପକ କରିବା। ଏହି ଅବସରରେ ଶ୍ରୀ ଚୌହାନ ଦୀର୍ଘକାଳୀନ ବିକାଶ ଆଧାରରେ ଜାତୀୟ କୃଷି ଗବେଷଣା ପ୍ରଣାଳୀର ପରିକଳ୍ପନା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକରେ ଅଧ୍ୟକ୍ଷତା କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀ ଦେଶର କୃଷି ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ସହାୟକ ହେବ। ଏ କ୍ଷେତ୍ରରେ ଆବଶ୍ୟକ ସଂସ୍କାର ନେଇ ପ୍ରମୁଖ ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ମତ ବିନିମୟ ହେବ। ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏବଂ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭଗୀରଥି ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସରକାରୀ ଇ ବଜାର କ୍ଷେତ୍ର ଜେମ୍ ବିଶ୍ୱର ସର୍ବବୃହତ୍ ଏବଂ ସବୁଠାରୁ ଦକ୍ଷ ସାର୍ବଜନୀନ ଇ କ୍ରୟ ପ୍ଲାଟଫର୍ମ ମଧ୍ୟରୁ ଅନନ୍ୟ ଭାବେ ପରିଗଣିତ ହୋଇଛି ବୋଲି ଜେମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିହିର କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଜେମ୍ର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଏହି ବ୍ୟବସ୍ଥା ସହଜ ଏବଂ ସୁଲଭତା କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ସେ କହିଛନ୍ତି 10 ଲକ୍ଷରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର, 1,30,000 କାରିଗର ଓ ବୁଣାକାର, 1,84,000 ମହିଳା ଉଦ୍ୟୋଗୀ ଏବଂ 31,000 ଷ୍ଟାର୍ଟଅପ୍ ଏହି ବ୍ୟବସ୍ଥା ସହ ଜଡ଼ିତ ଅଛନ୍ତି। 8 ବର୍ଷ ମଧ୍ୟରେ ଜେମ୍ ସାର୍ବଜନୀନ କ୍ରୟ କ୍ଷେତ୍ରରେ ଏକ ପରିବର୍ତ୍ତନ ଶକ୍ତି ଭାବରେ ଉଭା ହୋଇଛି। ଏକ ଦୃଢ଼ ଡିଜିଟାଲ୍ ଇକୋସିଷ୍ଟମ୍ ମଧ୍ୟ ଏହାଦ୍ୱାରା ବିକଶିତ ହୋଇପାରିଛି। ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଶ୍ରୀ କୁମାର କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ରୁଷ ୟୁକ୍ରେନ୍ ସଂଘର୍ଷରେ ଶାନ୍ତି ପାଇଁ ସବୁଠାରୁ ପ୍ରଭାବଶାଳୀ ମାର୍ଗ ଚିହ୍ନଟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ଯୁଦ୍ଧବିରତି ନେଇ ୟୁକ୍ରେନ୍ ସହିତ ଆଲୋଚନାର ସମ୍ଭାବନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୀର୍ଘ 2 ଘଣ୍ଟାର ଆଲୋଚନା ପରେ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଏହା କହିଛନ୍ତି। ଉଭୟ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ପୁନଃ ଆରମ୍ଭ ନେଇ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଆଶାବ୍ୟକ୍ତ କରିଛନ୍ତି। ସଂଘର୍ଷର ମୂଳ କାରଣଗୁଡ଼ିକୁ ଦୂର କରିବା ଦିଗରେ ଏହା ସଠିକ୍ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ଶାନ୍ତି ଆଲୋଚନା ପୁନଃ ଆରମ୍ଭ ପାଇଁ ପଦକ୍ଷେପ ନେଇଥିବାରୁ ଶ୍ରୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଧନ୍ୟବାଦ ଜଣାଇଛନ୍ତି। ଏନ୍ସିପିର ବରିଷ୍ଠ ନେତା ଛଗନ ଭୁଜବଳ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ଆଜି ପୂର୍ବାହ୍ନରେ ସେ ପଦ ଓ ଗୋପନୀୟତାର ଶପଥପାଠ କରିବାର କାର୍ଯ୍ୟସୂଚୀ ରହିଛି। ତାଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସେ ଏହି ବିଭାଗ ଦାୟିତ୍ୱରେ ଥିଲେ। ଚଳିତ ବର୍ଷ ହଜ୍ ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ 18 ଏମ୍ବାର୍କେସନ୍ ପଏଣ୍ଟ ଇପିଏସ୍ କାର୍ଯ୍ୟକାରୀ ହୋଇଛି। ଗୋଟିଏ ମାସର ସୀମିତ ସମୟ ଭିତରେ 1,20,000 ଅଧିକ ତୀର୍ଥଯାତ୍ରୀଙ୍କୁ ପରିବହନ କରିବାର ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କହିଛି ପ୍ରଥମ ପର୍ଯ୍ୟାୟରେ ଗତ ମାସ 29 ତାରିଖରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଇପିଏସ୍କୁ କାର୍ଯ୍ୟକାରୀ କରାଯାଇଥିଲା। ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଦିଲ୍ଲୀ, ଗୟା, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, ଲକ୍ଷ୍ନୌ, ମୁମ୍ବାଇ ଏବଂ ଶ୍ରୀନଗରରେ ଏହି ଇପିଏସ୍ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟ ହଜ୍ ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ଗତ 10 ତାରିଖରୁ ଆରମ୍ଭ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ପରାସ୍ତ କରିଛି। ଏହି ପରାଜୟ ସହ ଲକ୍ଷ୍ନୌ ପ୍ଲେଅଫ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 205 ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 18 ଓଭର 2 ବଲ୍ରେ 4 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା 69 ରନ୍, ହେନ୍ରିକ୍ କ୍ଲାସନ୍ 47 ରନ୍ ସଂଗ୍ରହ କରିଥିଲେ। ଅଭିଷେକ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହି ପରାଜୟ ସହ ଲକ୍ଷ୍ନୌ 12 ମ୍ୟାଚ୍ରୁ 10 ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଗାମୀ ସଂସ୍କରଣ ପାଇଁ ଦେଶବାସୀଙ୍କଠୁ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ। ନୂତନ ପ୍ରବାସୀ ଭାରତୀୟ ନାଗରିକ ଓସିଆଇ ପୋର୍ଟାଲ୍ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଆକୁ ଆଜିଠାରୁ 3 ଗସ୍ତରେ ଯିବେ ଉପରାଷ୍ଟ୍ରପତି। କୃଷି ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଆଇସିଇଆର୍ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ବାର୍ଷିକ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ କୃଷିମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ଲେଅଫ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ଶେଷ ହେଲା।